ନମସ୍କାର ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ସମଧ୍ୱନିର ଗଳ୍ପ ପଡ଼କାଷ୍ଟ କାର୍ଯ୍ୟକ୍ରମ। ଏଥିରେ ଆମେ ଛୋଟ ଛୋଟ ଗଳ୍ପ ଶୁଣିବା ପାଇଁ ପାଇବା। ଆଜି ଆମକୁ ଗଳ୍ପ ଶୁଣାଉଛନ୍ତି ଅଞ୍ଜଳି ଆଚାର୍ଯ୍ୟ।
ଗଳ୍ପ ଶ୍ମଶାନ। ରାତି 10ଟା, ଚାଣ୍ଡାଳ ଶ୍ମଶାନର ଗୋଟିଏ କୋଣରେ ଆରାମରେ ଖଟରାରେ ଲୁଗା ପାରୁ ପାରୁ କବୀରଙ୍କ ଦୋହା ବୋଲିବାରେ ଲାଗିଲା। ଯେହି ଘଟ ପ୍ରେମ ନା ସଞ୍ଚରେ, ସେଇ ଘଟ ଜନ ସମାନ। ଯେଉଁ ମଣିଷର ହୃଦୟରେ ମଣିଷ ପ୍ରତି ପ୍ରେମ ଭାବ ନାହିଁ, ସେ ପଶୁତୁଲ୍ୟ। ଏହା ଶୁଣି ଶ୍ମଶାନର ହୃଦୟ ତରଳିଗଲା। ଦୀର୍ଘ ନିଶ୍ୱାସ ନେଇ ଶ୍ମଶାନ ମନେ ମନେ ପାହାଡ଼କୁ କହିଲା, ମଣିଷକୁ ମୁଁ ଯେତେ ଭଲ ପାଏ, ସେଇ ଅନୁସାରେ ତା'ଠାରୁ ମୋତେ ଖାଲି ଘୃଣା ମିଳିଥାଏ। ମଣିଷ ଚାହେଁ କେବେ ବି ମୋ ମୁହଁ ନ ଦେଖନ୍ତା, ହେଲେ ବାସ୍ତବରେ ମୁଁ ଯେମିତି ସେମିତି ହିଁ ଅଟେ, ଏତେ ଖରାପ ବି ନୁହେଁ। ଏଇ ଧରାପୃଷ୍ଠରେ ମଣିଷର ଯେଉଁଦିନ ଜାଗା ସରିଯାଏ, ଅର୍ଥାତ୍ ମୃତ୍ୟୁବେଳ ପାଖ ହୋଇଯାଏ, ଠିକ୍ ସେଇବେଳରେ ମୁଁ ତାକୁ ମୋ କୋଳରେ ସ୍ଥାନ ଦେଇଥାଏ। ସେ ଧନୀ ହୁଅନ୍ତୁ ବା ଗରିବ, ବୃଦ୍ଧ ହୁଅନ୍ତୁ ବା ବାଳକ, ମୁଁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ। ହେଲେ ଏହା କ'ଣ ବଡ଼ କଥା? ଏଥିରେ କ'ଣ ହେବ? ମୋ ପାଖରେ ସେଇଭଳି ପ୍ରେମ ନାହିଁ ଯାହାକି ମଣିଷର ବଡ଼ ସମ୍ପତ୍ତି। ପ୍ରେମର ସେଇ ସୁନାରି ଫୁଲ ପରି ଝରା ମୋ ପାଖରେ ନାହିଁ ଯେ ସେ ଝରି ପଡ଼ିବ, ଯାହାଫଳରେ କି ମଣିଷର ହୃଦୟରେ ମୁଁ ଟିକିଏ ସ୍ଥାନ ପାଇପାରିବି। ଭଗବାନ କାହିଁକି ମୋ ପ୍ରତି ଏତେ ନିଷ୍ଠୁର ହେଲେ ବୁଝିପାରେ ନା। ସହର ଶ୍ମଶାନର ମଝାମଝି ଛିଡ଼ା ହୋଇଥିବା ପାହାଡ଼ଟି ହସିଦେଲା। ତା'ର ଏହି ବ୍ୟଙ୍ଗାତ୍ମକ ମୁରୁକି ହସଟି ଶ୍ମଶାନର ଦେହରେ ଭେଦିଗଲା। ଶ୍ମଶାନ ପଚାରିଲା ପାହାଡ଼କୁ, କ'ଣ ତୋର କେବେ ବି ଇଚ୍ଛା ହୁଏ ନାହିଁ? ତୋ ପାଖରେ ବି ମଣିଷ ଭଳି ପ୍ରେମରେ ଭରିଥିବା ହୃଦୟ ରହିବା କଥା, ଯେଉଁଥିରେ କି ନିଜ ପ୍ରିୟ ମଣିଷଟି ପାଇଁ ନିଜ ଜୀବନକୁ ଶେଷ କରିଦେବାର ଅଶାନ୍ତିର ସୃଷ୍ଟି ହେଉଥାଏ। କେବେ କେବେ ଥିରି ଥିରି ପବନର ଲହଡ଼ିରେ ଲେଲା ମଜନୁ ଆଉ ଶ୍ରୀ ଫରଦ୍ୱାର ପ୍ରେମ କାହାଣୀ ମନେ ପଡ଼େ। ସତ ମାନିବା ପାଇଁ ମୁଁ କିଲ୍ପିଲେଇ ଉଠେ ଏବଂ ଭାବେ, ହାଏ, ମୁଁ ବି ଯଦି ମଜନୁ ହୋଇଥାନ୍ତି, ଲେଲାର ବିଯୋଗରେ ନିଜକୁ ସମର୍ପଣ କରିଦିଅନ୍ତି। ପ୍ରିୟାର ଆସୁଥିବା ରାସ୍ତାରେ ସୁନ୍ଦର ଗାଲିଚା ବିଛେଇ ଦିଅନ୍ତି, ସେ ଚାଲିକି ଆସନ୍ତା। ଶ୍ରାବଣର ମେଘ ପରି ଓ ବସନ୍ତର ସନ୍ଧ୍ୟା ପରି ମୋ ମନ ଉଦ୍ବେଳିତ ହୋଇ ଉଠନ୍ତା। ମୋ ପ୍ରିୟାର ଜୀବନ ହିଁ ମୋ ଜୀବନ ହୁଅନ୍ତା, ଆଉ ତାର ମୃତ୍ୟୁ ମୋର ମୃତ୍ୟୁ। ହେଲେ କ'ଣ କହିବି, ଈଶ୍ୱର ତ ମୋତେ ଶ୍ମଶାନ କରି ଗଢ଼ିଛନ୍ତି। ଯାହା ହୃଦୟରେ ପ୍ରେମ ଭାବ ହିଁ ନାହିଁ, ସ୍ନିଗ୍ଧତା ନାହିଁ, ସରସତା ନାହିଁ, କେବଳ ଧୁ ଧୁ କରୁଥିବା ନିଆହୁଳା ରହିଛି। ଗୋଟିଏ ଆଖିରେ ଶ୍ମଶାନକୁ ଏବଂ ଅନ୍ୟଟିରେ ସହରକୁ ଆଉ ତା ଭିତରେ ମଣିଷକୁ ଦେଖୁଥିବା ପାହାଡ଼ି ପଚାରିଲା, ଶ୍ମଶାନକୁ ବଡ଼ ଇଚ୍ଛା ହେଉଛି କି ମଣିଷ ଜନ୍ମ ନେବା ପାଇଁ? ଶ୍ମଶାନ କହିଲା, ମଣିଷ ପାଖରେ ଯେମିତି ପ୍ରେମମୟ ହୃଦୟ ଅଛି, ତାକୁ ପାଇବା ପାଇଁ ମୁଁ ନିଜ ଭଳି ହଜାର ହଜାର ଜୀବନକୁ ତ୍ୟାଗ କରିବା ପାଇଁ ପ୍ରସ୍ତୁତ। ଠିକ୍ ଏହି ସମୟରେ କାହାର କରୁଣ କ୍ରନ୍ଦନ ଶ୍ମଶାନର ସୂକ୍ଷ୍ମ ହୃଦୟକୁ ଚହଲେଇ ଦେଲା। ଛୋଟ ଭିଡ଼ଟିଏ ଶବଟିଏ ଧରି ଚାଲି ଆସୁଛନ୍ତି, ସେଥିରେ ଜଣେ ଯୁବକ କାନ୍ଦି କାନ୍ଦି ନୟାନ୍ତ। ଜଣାପଡ଼ୁଛି ତାର କିଏ ସର୍ବସ୍ୱ ଲୁଟି ନେଇଯାଇଛି। ଶବ ତଳକୁ ଅଣାଗଲା, ଜଣାପଡ଼ିଲା ସେହି ଯୁବକଟିର ପତ୍ନୀ। ଯୁବକଟିର କ୍ରନ୍ଦନ ଶ୍ମଶାନର ହୃଦୟ ଭିତରେ ଭେଦିଗଲା। କ୍ରିୟାକର୍ମ ଶେଷ କରି ଯୁବକଟିକୁ ସମ୍ଭାଳି ଲୋକମାନେ ନେଇଗଲେ, ଆଉ ଶ୍ମଶାନ ଭାବି ଭାବି ସ୍ତବ୍ଧ ରହିଗଲା। କେତେ ଭଲ ନ ପାଉଥିବ ଏହି ଯୁବକଟି ନିଜ ସ୍ତ୍ରୀକୁ, ହାଏ, ମୁଁ ବି ଏମିତି କାହାକୁ ଭଲ ପାଇପାରନ୍ତି କି? ତା ପରଦିନ ସନ୍ଧ୍ୟାର ଝାପ୍ସା ଆଲୁଅରେ ଶ୍ମଶାନ ଦେଖିଲା ସେ ଯୁବକଟି ଆସୁଛି। ତାର ଗତକାଲିର ଓ ଆଜିର ମୁଖମଣ୍ଡଳରେ ଆକାଶ ପାତାଳର ଫରକ। ଗୋଟିଏ ରାତିରେ ସେ ଯେମିତି ବୁଢ଼ା ହୋଇଯାଇଛି, ଆଖି ଫୁଲି ଲାଲ ହୋଇଯାଇଛି। ସେ ପାଗଳଙ୍କ ପରି ଟଳଟଳ ପାଦରେ ଆସିଲା, ନିଜ ପତ୍ନୀର ପାଉଁଶକୁ ଗୋଟେଇବାରେ ଲାଗିଲା। ଆଞ୍ଜୁଳାଇ ନେବାବେଳେ ଆଖିରୁ ନିରନ୍ତର ଲୁହ ଗଡ଼ାଉଥିଲା। ଜଣାପଡ଼ୁଥିଲା ଭାବନାର ବନ୍ଧଟି ଭାଙ୍ଗି ପଡ଼ିଛି। ସେ ମୁଣ୍ଡ ବାଡ଼େଇ ବାଡ଼େଇ କାନ୍ଦିବାରେ ଲାଗିଲା, ପାଟି କଲା, ତୁ ମୋତେ ଛାଡ଼ି କୁଆଡ଼େ ଚାଲିଗଲୁ ସୁକେଶି? ତୋର ମନେ ଅଛି କେତେ ଥର ତୁ ରାଣ ପକାଇ କହିଥିଲୁ ଜୀବନ ସାରା ସାଙ୍ଗରେ ରହିବୁ ବୋଲି? 2 ବର୍ଷରେ ହିଁ ତୁ ମୋତେ ଏକା ଛାଡ଼ି ଚାଲିଗଲୁ। ଏବେ ମୁଁ ତୋ ବିନା ବଞ୍ଚିପାରିବି ନାହିଁ। ତୁ ମୋତେ ତୋ ପାଖକୁ ନେଇଯା, ନହେଲେ ମୋତେ ହିଁ ନିଜେ କିଛି ଉପାୟ କରିବାକୁ ପଡ଼ିବ ତୋ ପାଖକୁ ଯିବା ପାଇଁ। ତୁ ନଥିଲେ ମୋ ଜୀବନର ଅର୍ଥ କ'ଣ କହିଲୁ? ତୁ ମୋ ଜୀବନ ପୁଣି ପ୍ରେରଣା ଥିଲୁ, ଏବେ ମୁଁ ବଞ୍ଚି ରହି କରିବି ବା କ'ଣ? ମୋତେ ତୋ ପାଖକୁ ନେଇଯା, ମୁଁ ତୋ ବିନା ରହିପାରିବି ନାହିଁ, କୌଣସି ପ୍ରକାର ରହିପାରିବି ନାହିଁ। ଏମିତି କେତେ କ'ଣ କହି ସେ କାନ୍ଦିବାରେ ଲାଗିଲା, ମୁଣ୍ଡ ବାଡ଼େଇବାରେ ଲାଗିଥିଲା, ଆଉ ଶ୍ମଶାନ ନିଜେ ଶୁଖିଲା ପଥର ପରି ଆଖିରେ ଏ ଦୃଶ୍ୟକୁ ଦେଖି ଚାଲିଥିଲା। ମଣିଷ ହେବାକୁ ନେଇ ଭଲ ପାଇବାରେ ଆଉ ଏ ଯୁବକ ଭଳି ନିଜ ପ୍ରିୟଜନ ପାଇଁ ନିଜକୁ ଶେଷ କରିଦେବା ଇଚ୍ଛା ଜୋର ଧରିଲା। ସେ ଭାବି ଚାଲିଥିଲା, ହାଏ, ମୁଁ ବି କାହାକୁ ଏମିତି ହୃଦୟରୁ ଭଲ ପାଆନ୍ତି କି? ନିଜସ୍ୱ ଭାବନାକୁ ନେଇ ଛିଡ଼ା ହୋଇଥିବା ପାହାଡ଼ ହସୁଥିଲା। କାନ୍ଦି କାନ୍ଦି ଯୁବକଟି ଚାଲିଗଲା। ଯୁବକଟି ଶ୍ମଶାନର ହୃଦୟକୁ ତାର ଅଶ୍ରୁର ଗରମ ନିଆଁରେ ଦଗ୍ଧ କରି ଚାଲିଗଲା। ସେ ପାହାଡ଼କୁ କହିଲା, ଏହି ବ୍ୟକ୍ତିର ବ୍ୟଥା ମୋର ହୃଦୟକୁ ଦଳିମକଚି ଦେଲା। ଏମିତି ଦେଖିଲେ ଏଠିକି ପ୍ରତିଦିନ ଏମିତି କେତେ ଲୋକ ଆସନ୍ତି, ହେଲେ ଏହି ବ୍ୟକ୍ତିଟିର ଦୁଃଖରେ କ'ଣ ଥିଲା ଯାହାକି ମୁଁ କେବେ ଭୁଲିପାରିବି ନାହିଁ? ତୁ ଦେଖିବୁ, ଏବେ ସେ ବଞ୍ଚି ରହିପାରିବନି। ଗୋଟିଏ ଦିନରେ ଯିଏ ନିଜ ପ୍ରିୟତମା ପାଇଁ ନିଜ ଶରୀରକୁ ଅଧା କରିଦେଲାଣି, ସେ କେମିତି ଏମିତି ଜୀବନ ଧରି ରହିପାରିବ? ସେ କାନ୍ଦି କାନ୍ଦି ଜୀବନଟାକୁ ଦେଇଦେବ। ମୁଁ ବି ଚାହୁଁଛି ସେ ମୋ କୋଳକୁ ଆସିଯାଉ, ଆଉ ମୁଁ 2 ଜଣଙ୍କୁ ସବୁଦିନ ପାଇଁ ମିଶାଇ ଦିଏ। ଦିନଟା ସାରା ଶ୍ମଶାନ ଯୁବକଟିର ଶବକୁ ପ୍ରତୀକ୍ଷା କରିବାରେ ଲାଗିଲା, ତାପରେ ବି ଶବଟି ଆସିଲା ନାହିଁ। ସନ୍ଧ୍ୟାର ଝାପ୍ସା ଅନ୍ଧାରରେ ସେହି ଯୁବକଟି ଆସିଲା ଏବଂ ଠିକ୍ ସେମିତି ପାଗଳଙ୍କ ପରି ପ୍ରଳାପ କରିବାରେ ଲାଗିଲା। 3-4 ଦିନ ପର୍ଯ୍ୟନ୍ତ ଏହି କ୍ରମ ଲାଗି ରହିଲା, ହେଲେ ଶ୍ମଶାନ ତାକୁ ଭୁଲି ପାରିଲାନି। ପ୍ରତ୍ୟେକ ଶବକୁ ସେ ଉତ୍ସୁକତା ସହିତ ଦେଖେ ଓ ପୁଣି ମୁହଁ ଶୁଖେଇ ଦିଏ। ଗୋଟିଏ ଦିନ ଶ୍ମଶାନ ପାହାଡ଼କୁ ପଚାରିଲା, ତୋତେ ତ ସହରର ଗଳିକନ୍ଦି କୋଣ ଅଣକୋଣରୁ ଦେଖାଯାଏ, କହିପାରିବୁ ଯୁବକଟିର କ'ଣ ହେଲା? ପାହାଡ଼ ମୁରୁକି ହସଟି ହସି ଦେଇ କହିଲା, ନା। ଶ୍ମଶାନ କହିଲା, ମୋ ମନ ଭିତରୁ କହୁଛି ନିଶ୍ଚୟ ସେ ଆତ୍ମହତ୍ୟା କରିଥିବ, ସେ ବୋଧେ ନଦୀରେ ବୁଡ଼ି ମରିଥିବ, ବା ସେ ଏମିତି ଉପାୟରେ ନିଜକୁ ଶେଷ କରିଥିବ ଯେ ତା ଶବଟିକୁ କେହି ପାଇନଥିବେ। ମୋର ଅନେକ ଇଚ୍ଛା ଥିଲା ମୁଁ ତାକୁ ତା ପ୍ରିୟା ପାଖକୁ ପହଞ୍ଚାଇ ଦେବି। ପାହାଡ଼ ପଚାରିଲା, ବିଶ୍ୱାସ ଅଛି କି ସେ ମରିସାରିଥିବ? ଶ୍ମଶାନ କହିଲା, ତୁ ତ ବିଲକୁଲ ପଥରଟି, ଯାହାର ହୃଦୟକୁ ପ୍ରେମ ବିଦ୍ଧ କରିଛି ସେ କେବେ ଜୀବନ ଧରି ରହିପାରିବନି। ପାହାଡ଼ି କେବଳ ହସିଲା। ଦିନଟା ଯେମିତି ଆସେ ଠିକ୍ ସେମିତି ଚାଲିଯାଏ। ମଣିଷ ନିଜ ପ୍ରେମିକଣଙ୍କ ବିୟୋଗରେ ପଣତରେ ଲୁହ ପୋଛିବାର ଦେଖି ଶ୍ମଶାନର ମନ ମଣିଷଙ୍କ ପ୍ରତି ଅଧିକ ଶ୍ରଦ୍ଧାଳୁ ହୋଇଚାଲିଲା। ଶ୍ମଶାନ ମଣିଷର ଆଲୌକିକ ଗୁଣ ଗାଇ ଚାଲିବ, ଆଉ ପାହାଡ଼ ଏହାକୁ ଶୁଣି ମୁରୁକି ହସାଦେବ। ଏପରି ଭାବରେ 3 ବର୍ଷ ବିତିଗଲା। ଏତିକି ଲମ୍ବା ସମୟ ପରେ ବି ଶ୍ମଶାନ ମନରୁ ସେହି ସୁନ୍ଦର ଯୁବକର ବ୍ୟଥା ଯାଇନଥାଏ। ସେ ସବୁବେଳେ ତା କଥା କୁହେ, ପ୍ରେୟସୀ ପାଇଁ କେତେ କାନ୍ଦିଥିଲା ସତେ, ତାର ସେହି ଅନୁପମ ପ୍ରେମର କଥା ଭାବେ ଯିଏକି ତାକୁ ନିଶ୍ଚୟ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବ। ତାର ସେହି କରୁଣ ବିଳାପ କଥା ମନେ ପଡ଼େ, ଯାହାକି ଆଜି ବି ତାର ହୃଦୟକୁ ଘାଣ୍ଟି ଚକଟି ହୋଇଯାଏ। ଗୋଟିଏ ଦିନ ଶ୍ମଶାନର ହୃଦୟ ଜଣେ ପରିଚିତ ସ୍ୱରର କରୁଣ ଚିତ୍କାରରେ ଦୋହଲିଗଲା। ସେ ଦେଖୁଥିଲା ସେହି ସୁନ୍ଦର ଯୁବକ ଛୋଟ ଭିଡ଼ ଭିତରେ ଶବଟିଏ ଧରି ଆସୁଛି। ଶ୍ମଶାନ ଭାବିଲା, ଇଏ ଏବେ ବି ଜୀବିତ? ଏବେ ହିଁ ଅଭାଗା ଉପରେ ଈଶ୍ୱର କେଉଁ ପ୍ରକାର ଦୁଃଖ ଦେଲେ? ସେହି ଛୋଟ ଭିଡ଼ଟିରେ ଯେଉଁ କଥୋପକଥନ ଚାଲିଥିଲା ତାକୁ ବୁଝିବାରେ ବେଶୀ ସମୟ ଲାଗିଲାନି। ସେ ବି ତାର ପତ୍ନୀ ହିଁ ଥିଲା। ଲୋକେ କହୁଥିଲେ ତା ଭାଗ୍ୟରେ ପତ୍ନୀ ସୁଖ ହିଁ ଲେଖା ନାହିଁ, ନହେଲେ 5 ବର୍ଷରେ 2-2 ପତ୍ନୀ ଛାଡ଼ି ଯାଆନ୍ତେ ନାହିଁ। ଏବେ ତା ବୟସ ହିଁ କେତେ? ଆଜି ବି ଯୁବକଟିର କ୍ରନ୍ଦନ ଅତୀବ କରୁଣ ଥିଲା। ଆଜି ବି ତାର ଚିତ୍କାର ହୃଦୟକୁ ମନ୍ଥି ଦେଲା ଭଳି ଥିଲା। ଆଜି ବି ଗରମ ଅଙ୍ଗାର ପରି ହୃଦୟ ତା ଜଳୁଥିଲା କ୍ରନ୍ଦନରେ। ତାହାର ପ୍ରଥମ ଦିନର ଓ ଆଜିର ରୂପରେ ବିଶେଷ ଅନ୍ତର ନଥିଲା। ମନେଇ ବୁଝେଇ ତାକୁ ଲୋକେ ନେଇଗଲେ ଶ୍ମଶାନ। ମନରେ ବର୍ଷ ବର୍ଷ ଧରି ମଣିଷର ଆଲୌକିକ ପ୍ରେମକୁ ନେଇ ଯେଉଁ ଧାରଣା ଥିଲା ତାକୁ ପ୍ରଥମ ଥର ଟିକିଏ ଧକ୍କା ଲାଗିଲା। ସନ୍ଧ୍ୟା ସମୟରେ ସେ ଯୁବକଟି ପୁଣି ଆସିଲା ଓ ନିଜ ପତ୍ନୀର ପାଉଁଶରେ ଆଗ ଭଳି କାନ୍ଦିବାରେ ଲାଗିଲା। ସ୍ୱପ୍ନରେ ବି ଭାବିନଥିଲି ତୁ ମୋତେ ଛାଡ଼ି ଚାଲିଯିବୁ ବୋଲି। ମୋତେ ଯଦି ମଝି ସଡ଼କରେ ଏମିତି ଛାଡ଼ିଯିବାର ଥିଲା ତେବେ ମୋ ଜୀବନରେ କାହିଁକି ଆସୁଥିଲୁ? ଏବେ ତୋ ବିନୁ ମୁଁ କେମିତି ଜୀବନ ଧରି ରହିବି? ନିଜ ମଧୁର ହସରେ ତୁ ହିଁ ମୋର ମନରୁ ସୁକେଶୀର ବ୍ୟଥା ପୋଛି ଦେଇଥିଲୁ। ମୁଁ ମୋ ମନପ୍ରାଣରେ ତୋର ହୋଇ ଉଠିଥିଲି, ତୁ ମୋ ଜୀବନ ଥିଲୁ। ଏବେ ହିଁ ନିଷ୍ପ୍ରାଣ ଦେହରେ କେମିତି ଜୀବନ ଧରି ରହିହେବ? ମୋତେ ତୋ ପାଖକୁ ଡାକିନି ମୁଁ ଏହି ସଂସାରରେ ରହିପାରିବିନି। ସୁକେଶୀ ତମର ଅନୁଗାମିନୀ ଥିଲା, ତେଣୁ ମୋତେ ତାର ଅଭାବ ଏତେଟା ବାଧିଲା ନାହିଁ। ହେଲେ ତୁ ତମର ସହଗାମିନୀ ଥିଲୁ। ଆମେ ତ ଦୁଇ ଶରୀର ହେଲେ ଏକ ପ୍ରାଣ ଥିଲେ। ଯଦି ପ୍ରାଣ ଚାଲିଗଲା ତେବେ ଶରୀରର କ'ଣ ପ୍ରୟୋଜନ? ଏହିପରି ଭାବରେ ଯୁବକଟି ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ବିଳାପ କରି ଚାଲିଯାଏ। ବ୍ୟକ୍ତିଟିର ଲୁହରେ ଏମିତି କିଛି ଶକ୍ତି ଥିଲା ଯାହାର ବିଳାପରେ କିଛି ଏମିତି ସତ୍ୟତା ଥିଲା ଯେ ଶ୍ମଶାନର ମନ ପୁଣି ପ୍ରଥମରୁ ଯେଉଁ କିଛି ସନ୍ଦେହ ପ୍ରକଟିତ ହୋଇଥିଲା ତାହା ଆଉ ରହିଲାନି। ପୁଣି ଥରେ ଶ୍ମଶାନ ସେ ଶବଟିର ପ୍ରତୀକ୍ଷା କରିବାରେ ଲାଗିଲା। ଆଉ ଅଧିକ ଦୃଢ଼ ବିଶ୍ୱାସର ସହିତ ସେ ଭାବିଲା ଏହି ଧକ୍କାରେ ନିଶ୍ଚୟ ଯୁବକଟି ଜୀବନ ଶେଷ କରିଦେଇଥିବ। ଶ୍ମଶାନ ସବୁବେଳେ ଭାବେ ସେ କେଉଁଦିନ ସେହି ଯୁବକ ଓ ତାର ପତ୍ନୀକୁ ନିଜ କୋଳରେ ସବୁଦିନ ପାଇଁ ଭେଟେଇ ଦେବ। ଏମିତି ଭେଟ ଯାହାକି ବିୟୋଗର ଭୟ ନଥିବ, ଛାଡ଼ିଯିବାର ଆଶଙ୍କା ନଥିବ। ହେଲେ ସେ ବ୍ୟକ୍ତିଟିର ଶବ ଆସିଲା ନାହିଁ, ତାର ହୃଦୟର ଲାଳସା ଲାଳସାରେ ହିଁ ରହିଗଲା। ପୁଣି ସେହି କ୍ରମରେ କେତେ ଗୁଡ଼ିଏ ଶବ ଜଳୁଥିଲେ, ମଣିଷ କାନ୍ଦୁଥିଲେ। ଶ୍ମଶାନ ମଣିଷର ଆଲୌକିକ ପ୍ରେମର ଗୁଣ ଗାଏ ଓ ପାହାଡ଼ ହସୁଥାଏ। ଅନ୍ତର ଥିଲା କେବଳ ଏତିକି, ଶ୍ମଶାନ ସ୍ୱର ଟିକେ ଧିମେଇ ଯାଇଥିଲା ଆଉ ପାହାଡ଼ର ହସରେ ବ୍ୟଙ୍ଗ କିଛି ଅଧିକ ସ୍ପଷ୍ଟ ଦିଶୁଥିଲା। ଦୁଇଟା ବର୍ଷ ବି ଯାଇନି, ଶ୍ମଶାନର କାନରେ ପୁଣି ସେହି ପରିଚିତ ସ୍ୱର ଶୁଣାଗଲା। ଏବେ ତାର ଆଶ୍ଚର୍ଯ୍ୟର ଠିକଣା ରହିଲା ନାହିଁ। ଯେବେ ସେ ଦେଖିଲା ସେହି ଯୁବକଟି ଏଥର ତାର ତୃତୀୟ ପତ୍ନୀର ଶବକୁ ଜଳାଇବା ପାଇଁ ଆସିଛି, ଶ୍ମଶାନ ଭାବିଲା ବୋଧେ ପ୍ରେମ ନକରି କିଛି ମଜବୁରୀରେ ସେ ବାହା ହୋଇଯାଇଥିବ। ହେଲେ ସେହି ଯୁବକର ବିଳାପ ଶୁଣି ସେ ଭ୍ରମ ବି ଦୂର ହୋଇଗଲା। ଆଜି ବି ତାର କ୍ରନ୍ଦନ ଠିକ୍ ସେହିଭଳି କରୁଣ ଥିଲା। ଆଜି ବି ତାର ଚିତ୍କାର ହୃଦୟକୁ ଦହଲେଇ ଦେଉଥିଲା। ଆଜି ବି ତାର ଅଶ୍ରୁ ଗରମ ଅଙ୍ଗାର ଭଳି ଦଗ୍ଧ କରୁଥିଲା। ତାର ପ୍ରଥମ ଥରର ସ୍ଥିତି ଓ ଆଜିର ଅବସ୍ଥାରେ କିଛି ଅନ୍ତର ନଥିଲା। ତା କଥା ବି ଠିକ୍ ସେମିତି ଥିଲା, କେବଳ ଏତିକି ଅନ୍ତର ଥିଲା ଯେ ଆଜି ତାକୁ ନିଜ ତୃତୀୟ ପତ୍ନୀ ସବୁଠୁ ଅଧିକ ଗୁଣୀ ଦେଖାଯାଉଥିଲା। ସେ ଦୃଢ଼ତା ସହିତ କହୁଥିଲା ତୃତୀୟ ପତ୍ନୀକୁ ସେ ସଚ୍ଚା ପ୍ରେମ କରୁଥିଲା। ପ୍ରଥମ ଦୁଇ ପତ୍ନୀଙ୍କ ପ୍ରେମ ବିଳାଖେଳ ଥିଲା। ପ୍ରଥମଟା ତାର ଅନୁଗାମିନୀ ଥିଲା, ଦ୍ୱିତୀୟ ସହଗାମିନୀ, ତୃତୀୟ ଅଗ୍ରଗାମିନୀ ଥିଲା, ତାର ପଥପ୍ରଦର୍ଶିକା ସେ ଥିଲା, ଯାହା ବିନା ସେ ଗୋଟିଏ ପାଦ ଆଗକୁ ଯାଇପାରିବନି। ସେହି ପୁରୁଣା କଥା, ସେହି ବିଳାପ, ସେହି କାନ୍ଦ, ଯେମିତିକି ତାର ଭାବନା ସହିତ କିଛି ସମ୍ବନ୍ଧ ହୋଇନାହିଁ। କଣ୍ଠସ୍ଥ ପାଠ ପରି ସେ ତାକୁ କହି ଚାଲିଥିଲା। ମଣିଷର ଆଲୌକିକ ପ୍ରେମକୁ ନେଇ ଯେଉଁ ଭାବନା ଶ୍ମଶାନ ନିଜ ହୃଦୟରେ ବଡ଼ ଯତ୍ନରେ ସଜାଇ ବସିଥିଲା, ତାର ସେହି ହୃଦୟ ଏହି ଦୃଶ୍ୟକୁ ଦେଖି ପଥର ହୋଇ ଉଠିଲା। ସେ ଆବାକ ବିମୂଳ ହୋଇ ଦେଖିବାରେ ଲାଗିଲା। ତାର ଦୃଷ୍ଟି ସ୍ଥିର ହୋଇଯାଇଥିଲା, ସେଥିରେ ଗୋଟିଏ ପ୍ରଶ୍ନ ସାକାର ହୋଇ ଉଠୁଥିଲା। ପାହାଡ଼ ତାର ଏହି ଅବସ୍ଥା ଦେଖି ଦୟାପୂର୍ବକ କହିଲା, ସତରେ ତୁ ମୂର୍ଖ, ଏତିକି ତୁ ବୁଝିପାରୁନୁ? ମଣିଷ ପ୍ରେମ କରେ, ତାକୁ ତାର ନିଜ ଜୀବନ ବି ଅଧିକ ଭଲ ଲାଗେ। ସେ ପ୍ରେମର ସ୍ମୃତି କଳ୍ପନା ଓ ଆଧ୍ୟାତ୍ମିକ ଭାବନାରେ ବଞ୍ଚି ରହେ ନାହିଁ। ଜୀବନର ପୂର୍ଣ୍ଣତା ପାଇଁ ଆଉ ଥରେ ପ୍ରେମ କରେ। ବଞ୍ଚି ରହିବାର ଆଶା ଓ ଉତ୍କଣ୍ଠା ପାଇଁ ସେ ଥରକୁ ଥର ବିୟୋଗକୁ ସହିଯାଏ, ବ୍ୟଥାକୁ ସହନ କରେ। କାହିଁକି ନା ସବୁଠୁ ଅଧିକ ପ୍ରେମ ତ ମଣିଷ ନିଜକୁ ହିଁ କରେ। ଏ ଗଳ୍ପଟି ଲେଖିକା ମନୁ ଭଣ୍ଡାରୀଙ୍କ କଲମରୁ, ମନୁ ଭଣ୍ଡାରୀ ଭାନପୁରା, ମଧ୍ୟପ୍ରଦେଶ, 3 ଏପ୍ରିଲ 1931 ଜନ୍ମ। ମନୁଭଣ୍ଡାରୀକୁ ଲେଖିବା କଳାଟା ପିତାଶ୍ରୀ ସୁଖସମ୍ପଦ ରାୟଙ୍କଠୁ ମିଳିଥିଲା। ତାଙ୍କର ଆପକା ବଣ୍ଟି ଓ ମହାଭୋଜ ଚର୍ଚ୍ଚିତ ଉପନ୍ୟାସ। ଗଳ୍ପରେ ଏହି ସଚେ ତ୍ରିଶଙ୍କୁ ତିନ ନିଗାହ ଉଙ୍କି ଏକ ତସ୍ବିର ଶ୍ମଶାନ ଏମିତି ଅନେକ ବ୍ୟାସ ସମ୍ମାନରେ ସେ ସମ୍ମାନିତ। ମୃତ୍ୟୁ ତାଙ୍କର 15 ନଭେମ୍ବର 2021। ଟୋଟାଲ ଜୀବନକାଳ 90 ବର୍ଷ। ଧନ୍ୟବାଦ।